ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ମୁଖ୍ୟମନ୍ତ୍ରୀଙ୍କ ଦିନିକ ଗଞ୍ଜାମ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ କଲେ ଶୁଭାରମ୍ଭ। ଜୟପୁର ନାରାୟଣପାଟଣାରେ ଜାଲ ନୋଟ କାରବାର, 5,25,500 ଟଙ୍କାର ଜାଲ ନୋଟ ଜବତ। ଓଡ଼ିଶା ଆନ୍ଧ୍ର ଉପକୂଳରେ ଲଘୁଚାପ, 48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା। ସାରଥୀଙ୍କୁ କ୍ରାଇମବ୍ରାଞ୍ଚର ଜେରା, ସିଜ୍ ହେଲା 22ଟି ଏକାଉଣ୍ଟ, 2,50,00,000ରୁ ଅଧିକ ଟଙ୍କା ଜବତ। ପୋସ୍କୋ ପ୍ରସଙ୍ଗରେ ଶିଳ୍ପମନ୍ତ୍ରୀଙ୍କ ପ୍ରତିକ୍ରିୟା, ପୋସ୍କୋ ଓହରିବାର କୌଣସି ସୂଚନା ନାହିଁ। ଭୀଷଣ ବର୍ଷା ଯୋଗୁଁ ଚୀନରେ 14 ଜଣଙ୍କ ମୃତ୍ୟୁ। ଆସନ୍ତା 16ରୁ କିଟ୍ ଗ୍ରାଉଣ୍ଡରେ 19 ବର୍ଷରୁ କମ୍ ଓଡ଼ିଶା ମହିଳା କ୍ରିକେଟ ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ। 21 ତାରିଖରୁ ସିଜିଏଟି ପକ୍ଷରୁ 23ତମ ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ୍ 2015 ଆରମ୍ଭ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲରେ ବାଣୀରେ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।